ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भगवद्गीता ষষ্ঠ দুই ষষ্ঠ অধ্যায় ধ্যান যোগ শ্লোক নম্বর দুই যম সন্ন্যাসমিতি প্রাহু যম সন্ন্যাসমিতি প্রাহু যোগং তং বিধি পাণ্ডব নয়স্য নস্য সংকল্প যোগী ভবতি কশ্চন যম সন্ন্যাসমিতি প্রাহু যোগং তং বিধি পাণ্ডব নয়স্য সংকল্প যোগী ভবতি কশ্চন যম সন্ন্যাসমিতি প্রাহু যোগং তং বিধি পাণ্ডব নয়স্য সংকল্প যোগী ভবতি কশ্চন যম সন্ন্যাসমিতি প্রাহু যোগং তং বিধি পাণ্ডব নয়স্য সংকল্প যোগী ভবতি কশ্চন শব্দ যম যাগু সন্ন্যাসম সন্ন্যাসী ইতি এইপরি প্রাহু সেমানে কুহন্তি যোগং ভগবান সহ যুক্ত হওয়া তম তাহাকু বিধি তুমি জানি রখ পাণ্ডব এ পাণ্ডপুত্র ন কেবে নুহে ই নিশ্চিত ভাবে অসন্ন্যস্ত ত্যাগ বিনা সংকল্প আত্মসন্তোষ যোগী যোগী ভবতি হুয়ে কশ্চন কেহি শুকরণ বা সুষমা দেশী ভক্তি বেদান্ত স্বামী গুরুপাদ মহারাজ দ্বারা ইংরাজী এবং সুষমা গৌরবন্ধু স্বামী মহারাজ দ্বারা ওড়িয়া যা সন্ন্যাস কুযায় তাহা হিঁ যোগ কুযায় যোগর অর্থ ভগবান সহ যুক্ত হওয়া কারণ ব্যক্তি ইন্দ্রিয় সুখ ভোগ কামনা ত্যাগ নকলে কদাপি যোগী হয়ে পড়ব না ভাবার্থে শ্রী প্রভুপাদ মহারাজ কোথাও ব্যক্তি তার স্বরূপ স্থিতি অর্থাৎ সে এক জীব এই স্থিতি জাঁয়া উচিত এবং তদনুযায়ী কার্য করা উচিত এখন প্রকৃত সন্ন্যাস যোগ বা ভক্তি কুযায় জীবর স্বতন্ত্রতা না সে ভগবান তটস্থা শক্তি অটে সে যেতবে ভূত প্রকৃতির যন্ত্রে পড়ি থাকে সেতবে সে বদ্ধজীব হয়ে যায় কিন্তু সে যেতবে কৃষ্ণ চেতনশীল হয়ে যায় অর্থাৎ দিব্য শক্তি সম্বন্ধে সচেতন হয়ে যায় সেতবে সে তার প্রকৃত স্থিতি বা স্বরূপ স্থিতি রহে বলে বুঝবা হব তেমন যেতবে ব্যক্তি পূর্ণ জ্ঞান স্তরে রহে সেতবে সে সমস্ত জড় ইন্দ্রিয় সুখ বা সুখ কামনা তথা সমস্ত প্রকার ইন্দ্রিয় সুখ উৎপাদক কর্ম ত্যাগ করে যে যোগী মানে ভৌতিক সংস্পর্শরু ইন্দ্রিয় মানুষ দূরে রাখি সে অভ্যাস করতে কিন্তু এক কৃষ্ণ চেতনশীল ব্যক্তির অবকাশ নথায় তার ইন্দ্রিয় মানুষ কৃষ্ণ কর্ম ব্যতীত অন্য কর্মে বিনিযুক্ত করা তেমন এক কৃষ্ণ চেতনশীল ব্যক্তি এক সঙ্গে জন সন্ন্যাসী এবং যোগী অটে জ্ঞান ও যোগ মার্গরে নির্দিষ্ট জ্ঞান ও ইন্দ্রিয় সংযমের উদ্দেশ্য কোণ তা স্বতঃ কৃষ্ণ চেতন মার্গরে পরিস্ফুট হয়ে যায় যদি ব্যক্তি তার স্বার্থ অনুকূল কর্মকে ত্যাগ করা অক্ষম হুয়ে তার জ্ঞান ও যোগর মূল্য তার পক্ষে কিছু না প্রকৃত লক্ষ্য হল ব্যক্তি তার আত্মসন্তোষজনক কর্ম ত্যাগ করে ভগবান সন্তোষ বিধানজনক সমস্ত কর্ম করা প্রস্তুত হওয়া উচিত যে কৃষ্ণ চেতনশীল তার আদ ইন্দ্র সুখভোগ কামনা আদৌ নথায় সে সর্বদা ভগবান সন্তোষ বিধান কর্মে নিযুক্ত থাকে যে ভগবান কথা ন জাণিছি বা ভগবান সম্বন্ধে যার ধারণা না তা পক্ষে আত্মসুখ নিমিত্ত কর্ম করা উচিত কারণ কেহি কর্ম নকি রইপারে না কৃষ্ণ চেতনা অভ্যাস কলে এই সমস্ত উদ্দেশ্য স্বতঃ সাধিত হয়ে যায় নমো বিষ্ণুপাদায় কৃষ্ণগ্রেষ্ঠায় ভূতলে শ্রীমন্দে ভক্তিস্বরূপ দান্ত স্বামিনী তিনামিনী নম সদ্ভক্তমণে মণিপুর উদ্ভবায় প্রভুপাদ লসদ্বাণী প্রচার নিরতায়। हरे कृष्ण। तेणु आम भगवद्गीत षष्ठ अध्याय यही षष्ठ अध्याय शिष्य कहते ध्यान योग। ध्यान योग विषय भगवान वर्तमान कथा कहे अर्जुन को समुदाय छठी अध्याय विशेष भाव कर्म उपरे प्राधान्य दि जाए। आपर सप्तम अध्याय भगवद्गीत सात रु बार छठी अध्याय भक्ति विषय गुरुत्व प्रदान करा भक्ति विषय ज्ञान प्रदान करा। तेणु अंतिम ये षष्ठ अध्याय कर्मसटक ये अंतिम अध्याय षष्ठ अध्याय ध्यान युग ये प्रकृति ध्यान कहा जाए ये सत्ययुगर उपाय भगवान को प्राप्त होवार उपाय था ध्यान जोटाक सत्ययुगर उपाय था। तेणु भगवद्गीता जो कहुच्छी सबकि ज्ञान रही सर्व उपनिषद गाव दोधा गोपाल नंदन समस्त उपनिषद वेद उपनिषद ये सब युग प्रजोज्य सब युग केवल कलि युग सत्य त्वचा द्वापर गुड़ सब युग कथा रही ज्ञान सब रही कि अन्य युग मानक सत्य त्वचा द्वापर ये तीन युगर लोक मान स्मृति शक्ति ये प्रकट था तेणु से लिपिबद्ध हो नाला केवल जो रही श्रवण मध्यम श्रुति बोली कह गुरु शिष्य परंपरा रे ज्ञान आसुला ब्रह्मा ज्ञान दौंस गुरु शिष्य परंपरा चली। तेणु ये जो कलि युगर लोक मान जेहेतु स्मरण शक्ति रहा से सब लिपिबद्ध है जहा हूँ लोक मैंने ये जो ध्यान करुले सत्ययुगर उपाय कहु तृतीय अध्याय विष्णु भागवत द्वादश स्कंद वर्णना कर लोक मैंने जो भगवान प्राप्त होगा सत्ययुगर जेहेतु धर्म चारिपाद सुरक्षित था तपस्या शौच दया सत्य ये चारोटी हूँ धर्मर पाद एवं सही भाव में अधर्म चारिपाद रही जहाँ द्यूतम पानम प्रियम सुना जत्र अधर्मस चतुर्विधा यही भाव में सत्य युग में धर्म चारिपाद सुरक्षित था तेणु अधर्म से प्रवेश कर नाला आस्ते आस्ते आसुला। तेणु लोक मान आयुष बहुत अधिक लक्षे वर्ष था आयुष लोक मान आस्ते आस्ते कमी जाऊ धर्मर ग्लानी हबार अधर्मर अभुतान हबार ये सब कमी जाऊ आयुष तप ततस्थान दिनम धर्म सत्यम शौच क्षमा दया कालीन बलिन राधन नक्षति आयु बल स्मृति ये आठ जिनस आस्ते आस्ते कमी कमिका जाऊ तपस्या शौच दया सत्य ततस्थान दिनम धर्म धर्म सत्य शौच क्षमा दया आयुष बल स्मृति ये सब कमी कमिका जाऊँ जहा हूँ सत्ययुग में सब सुरक्षित था धर्म चारिपद सुरक्षित था तेणु लोक मैंने ध्यान करुले हजार हजार वर्ष आप शुणुए विश्वामित्र ठीक षाठी हजार वर्ष धरि तपस्या करते षाठी हजार वर्ष धरि तपस्या करते तथापि से सिद्धि प्राप्त हो पारे ना कहुए षाठी जो तपस्या करुले इंद्र देखी भय करगले इंद्र भाविले विश्वामित्र मोर मोर जो पोस्ट नहींजी मोर जो रही इंद्रत्व नहींजे सी तेणु से मेनका को पठेले कहले आम प्रभुपाद महाराज कहते मेनका काचर रुणुझुम शब्द शुणी तर स्त्री संग कामना जात है से देखी ना रूप को देखी ना केवल काचर रुणुझुम शब्द शुणी से आकृष्ट हो गले एत वर्ष तपस्या कले ठाठी हजार वर्ष तपस्या कले तथापि तर जो इंद्र बहु कामना यह दूरे पारे ना इंद्र बहु कामना रहा से भगवदगीत भगवान कही मुख्य अध्याय जे आम जदि ये जो रोज रचना रही इंद्र बहु विषयवस्तु सब रही दूरे रही आमर से कामनाटा र जिते दिन पर्यंत आम गोटे उन्नतर स्वाद प्राप्त नईचे से दिन पर्यंत से निम्नतर स्वाद रसवर्जन रसक्रिया परम दुष्ट अनुभवी रसवर्जन कले भल जिन खाइबि ना कहीं रसवर्जन कले कि से मन रही से रसपाई आकांक्षा रही थी रसवर्धन रसद्य किंतु परम दुष्ट निवर्तते आम जदि गोटे उन्नतर स्वाद प्राप्त हवा ताहले आम ये निम्नतर स्वाद को भूली पार ना भूली पार ना ये जो इंद्रिय उपभोग रही एत सहजाग करना जदि से गोटे उन्नतर स्वाद प्राप्त नई भगवान इंद्रिय को आनंद प्रदान कले से जो आनंद प्राप्त हे से आनंद तुलन में भौतिक आनंद हो तुच्छ तेणु ये भौतिक आनंद से आकर्षित हम ना से आनंद न पाया पर्यंत ये भौतिक आनंद से पाया चेष्टा कर चेष्टा कले कृत्रिम उपाय उपभोग करना इंद्रिय उपभोग करना कि सब कामना रसना र किंतु गोटे उन्नतर स्वाद जब जन प्राप्त हो भगवान सेवार जो आनंद रही से आनंद जन प्राप्त हेले ये भौतिक इंद्र सुख जो रही से सुख प्रति से आकृष्ट हम ना ये हूँ उपाय आम निज चेष्ट आम इंद्र उपभोग दूरे रही पार ना आम कामना रही अनादिकाल रही उपभोग कर क्षमता रही किंतु जिते बे भगवान सहित युक्त होते भगवान सेवार निजुक्त रोचे से इंद्र सुख प्रति आकृष्ट हवा ना यमुनाचार्य जे रामानंदाचार्य गुरु थे यमुनाचार्य संप्रदाय रामानंदाचार्य जो श्री संप्रदाय आचार्य थे रामानंदाचार्य गुरु यमुनाचार्य जो राजा थे तेणु राजा थे मैंने बहुत नारी संग करुले कथा स्त्री संग इत्यादि सब करुले तापर जो से भगवान भक्त हो गले से रचना कर गोटे संगीत रचना करव्य से लिखती जे आम मुझे भगवान चिंतन करुची भगवान सेवार युक्त होगवान दिव्य आनंद प्राप्त हो समय जो मोर नारी संग क्या चिंता आसत आमको बहुत घृणा लगुच छेप पकड़ा इच्छा होती भाव में सी गोटे कथा गोटे काव्य रचना करमुनाचार्य तेणु ये उन्नतर स्वाद न पाइले आम जमी कहुपाल महाराज जाइए अमेरिका को जाते से समय बर्तमान देखते आम भारत बर्षारे सबुआड़े देखा ये निशा द्रव्य सब रही निशा द्रव्य को बंद करने बहुत प्रकार आंदोलन चलती विभिन्न स्थान में विभिन्न आंदोलन हो एमती सब विभिन्न प्रकार औषध मत बाहर आम निशा को त्याग करपाय निशा को त्याग करना चा पान बीड़ी सिगरेट इत्यादि जो निशा सब रही त्याग करते सहज नुह करना जन कि दिन जब त्याग करदेला पुणी के सुविधा हम पुणी से आरम्भ करद आकर्षण रही भौतिक आकर्षण रही त्यागना कि जहाँ जो तुम्हें उन्नतर स्वाद प्राप्त हे से त्याग करदेव तेरे प्रभुपाद महाराज अमेरिका पाश्चात जगत कौट गोटे प्रवर्तन होता बेले आसे व्यक्ति जन आस प्रश्न पचारे कहे प्रभुपाद कहे आपड़े निशा निशा सेवन करते आप चा पान मिली सिगरेट इत्यादि खाऊ कि निशा सेवन करुले कि किसी पचारे प्रभुपाद कहे ना तुमसे कह जदि आपना केमी कौन तार आनंद ना बोली जे करा सेवन कर जानते तार आनंद त्याग करना आप आनंद ना बोली प्रभुपाद कहे देख मो सामने जिते अच्छे सब मो शिष्य मान सब सब निशा निशा ग्रहण करुले निशा सेवन कर एम बर्तमान जानस निशा सेवन जो आनंद रही जानस बर्तमान से मैंने कह तार उत्तर तेणु जन प्रभुपाद जन शिष्य सी कहे कहले जो आम निशा सेवन करुचे किसी काल से निशाटा रोचे किसी काल रही से बहुत आनंद लगे निशाटा रोच प्रकृत आनंद नुह दुख को आनंद पोषण कह सिगरेट स्मोकिंग लीड्स टू कैंसर जय श्री सीताराम सिगरेट जो मैंने टाणुंस कैंसर कारण हम बोले कह ये निशा सब मद्यपान सब रही सब लिखा मद्यपान डू नॉट मिक्स ड्रिंक विथ ड्राइविंग ये कह
ଏଣେ ରୋଡ଼ ସାଇଡ଼ରେ ସବୁ ବିକ୍ରି ହେଉଛି, ନିଶା ଦ୍ରବ୍ୟ ସେବନ ହେଉଛି, ବିରାଟ ବିରାଟ ଆଡ଼ଭର୍ଟାଇଜମେଣ୍ଟ ହେଉଛି, ତେଣେ କହୁଛି ଏଇଟାକୁ କରୋନା ଫାଇନ୍ ଦିଆଯିବ, ଏସବୁ କଥା ଚାଲିଛି। ସରକାରଙ୍କର ଏହିଭଳି ଭାବରେ ରହିଛି ବ୍ୟବସ୍ଥା ସବୁ ରହିଛି, ଏସବୁ ଡିଫେକ୍ଟିଭ ବ୍ୟବସ୍ଥା। ତେଣୁ ଗୋଟେ ପଟେ ଆମେ ସରକାର କହୁଛନ୍ତି ତମେ ନିଶା ସେବନ କର ନା, ପୁଣି ଆଉ ଗୋଟେ ପଟେ କରୁଛନ୍ତି କ'ଣ ନା ନିଶାର ଆଡ଼ଭର୍ଟାଇଜମେଣ୍ଟ ହେଉଛି, ବହୁତ ସୁନ୍ଦର ଆରାମ ଲାଗିବ, ବହୁତ ଆନନ୍ଦ ଲାଗିବ କହିକି ଫଟୋ ଫଟୋ ସବୁ କରିକି କେତେ କ'ଣ ଆଡ଼ଭର୍ଟାଇଜମେଣ୍ଟ ହେଉଛି। ନିଶା ଯେଉଁ ତାଙ୍କର ସବୁ ସରକାର ପାଉଛନ୍ତି, ଟ୍ୟାକ୍ସ ସବୁ ପାଉଛନ୍ତି, ତେଣୁ ଇଏ ହେଉଛି ଡିଫେକ୍ଟିଭ ପଲିସି ସରକାରଙ୍କର। ଯାହା ବି ହଉ, ଯେତେ ଚେଷ୍ଟା କଲେ ମଧ୍ୟ ସରକାର ଚେଷ୍ଟା କଲେ ବା ଅନ୍ୟମାନେ ପ୍ୟାରେଣ୍ଟସ୍ ମାନେ ବା ତାଙ୍କର ସ୍ତ୍ରୀ ତାଙ୍କ ପିଲା ଛୁଆ ସ୍ୱାମୀ ଯିଏ ସମସ୍ତେ ନିଶାସକ୍ତ ରହିଛନ୍ତି ତାଙ୍କର ନିଜଜନ ମାନେ ସବୁ ଚାହୁଁଛନ୍ତି କେମିତି ଆମର ଏ ନିଜଜନକ ଆମର ନିଜ ବ୍ୟକ୍ତି ଏ ନିଶା ସେବନ ନ କରୁ, କେତେ ଜୀବନ ବର୍ବାଦ ହୋଇଯାଉଛି, କେତେ ଆମର ମୁଁ ଜଣେ ଯାଇଥିଲି ଆମର ଯେଉଁଠି ଭୁବନେଶ୍ୱର ରହିଥିଲି ସେ ସମୟରେ ଜଣେ ସେକ୍ରେଟେରିଏଟ୍ ଜଣେ ଥିଲେ ବଡ଼ବାବୁ ସେ ସେକ୍ସନ୍ ଅଫିସର ସେ ଆମର ସେ ଘର ପାଖରେ ରହୁଥିଲେ, ସେ ଗୋଟେ ବାରବୁଲା ଭଳି ବ୍ୟକ୍ତି ଭଳି ସବୁବେଳେ ମଦପାନ କରି ରହିଥିବ ସବୁବେଳେ ବୁଲୁଥିବ ଏଭଳି ବ୍ୟକ୍ତି ସିଏ ସେକ୍ରେଟେରିଏଟ୍ରେ ଅଛନ୍ତି ସେକ୍ସନ୍ ଅଫିସର କିନ୍ତୁ ଏଭଳି ନିଶା ଦ୍ରବ୍ୟକୁ କଣ୍ଟ୍ରୋଲ କରିପାରୁନାହାନ୍ତି। ଆମେ ସମସ୍ତଙ୍କ ପାଇଁ ଅନୁଭୂତ ସେ ରହିଛି କ'ଣ ସେ ଅନୁଭୂତି ରହିଛି, ଆମେ ମଧ୍ୟ ବହୁତ ଚେଷ୍ଟା କରୁଥିଲେ ଏ ତ୍ୟାଗ କରିବା ପାଇଁ, ମୁଁ ମୋର ପର୍ସନାଲ୍ ଜୀବନରେ ମଧ୍ୟ ଭାବୁଛି ସେଇଟା ମୋର ଅଛି। ଆମେ ଯେଉଁ ନିଶା ସେବନ କରୁଥିଲୁ ତ୍ୟାଗ କରିବା ପାଇଁ ବହୁତ ଚେଷ୍ଟା କରୁଥିଲୁ କିନ୍ତୁ ହେଇପାରୁନଥିଲା, କିନ୍ତୁ ଯେତେବେଳେ ପ୍ରଭୁପାଦଙ୍କର ଆନ୍ଦୋଳନ ଯୋଗ ଦେଲେ ସେତେବେଳେ ସେଟାକୁ ତ୍ୟାଗ କରିଦେଲେ, ବହୁତ ସହଜରେ ତ୍ୟାଗ କରିଦେଲେ। ପ୍ରଭୁପାଦ ଆମେରିକା ଯାଇଥିଲେ ସେ ସମୟରେ ସେ କଥା ଘଟିଥିଲା, ଆମେରିକାରେ ମଧ୍ୟ ଗ୍ରିପି ମୁଭମେଣ୍ଟ ଚାଲିଥିଲା, ଲୋକମାନେ ଆମେରିକା ସରକାର ଭିଏତନାମ ଦ୍ୱାରା ଭିଏତନାମ ଯେଉଁ ରହିଛି ଦେଶ ରହିଛି ତା ସହିତ ଯୁଦ୍ଧରେ ହାରିଯାଉଥିଲେ, ତେଣୁ ସରକାରଙ୍କ ନିୟମ ଅନୁସାରେ ସମସ୍ତେ ସୈନ୍ୟବାହିନୀରେ ଯୋଗ ଦେବାକୁ ପଡ଼ୁଥିଲା ବାଧ୍ୟ, ଇଏ ରହିଛି ନିୟମ ରହିଛି ଦେଶର ନିୟମ, ପ୍ରତି ଦେଶର ନିୟମ ସବୁ ରହିଛି, ଯଦି ଜରୁରୀକାଳୀନ ପରିସ୍ଥିତି ଆସିଲା ତ ସମସ୍ତଙ୍କୁ ସୈନ୍ୟବାହିନୀରେ ଯୋଗ ଦେବାକୁ ପଡ଼ିବ। କିନ୍ତୁ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ସେ ଯେଉଁ ଦରକାର ସ୍ପିରିଟ୍ ଦରକାର, ଆମେ ଯେତେବେଳେ ଯାଉଥିଲୁ ଫେରୁଥିଲୁ ଆପଣ ମାର୍କ ପ୍ରତି ଆମେ ଆସୁଥିଲା ବେଳେ ଆମେ ସେ ଯେଉଁ ଆମ କୋଚ୍ରେ ରହିଥିଲୁ ସେ କୋଚ୍ରେ ଚାରିଜଣ ପିଲା ଆସୁଥିଲେ, ସେ ମଥୁରାର ପିଲା ଚାରିଜଣ ଆସୁଥିଲେ ଆମ ସିଟ୍ରେ ବସିଛନ୍ତି, ଆଉ କହିଲେ ତମେ ଛାଡ଼ ଆମ ସିଟ୍ ହେଇକି ଆମେ କେଉଁଠି ବସିବୁ, ଏଇଭଳି ଭାବରେ ସେମାନେ ସବୁ ଆସିଥିଲେ ଆର୍ମିରେ ଯୋଗ ଦେବା ପାଇଁ, ଭୁବନେଶ୍ୱର ଆସୁଥିଲେ, ଭୁବନେଶ୍ୱର ଆସିଲେ ଟିକେଟ୍ କରିନାହାନ୍ତି କିଛି ନାହିଁ, କାହିଁ ଦେଇକି କୁଆଡ଼େ ସେଇ ସେ ସିଟ୍ରେ ଜବରଦସ୍ତ ବସିଲେ। ଯାହା ଆମର ପାଇବାର ଉଦ୍ଦେଶ୍ୟ ଥିଲା ଆଜିକାଲି ଯେଉଁମାନେ ସୈନ୍ୟମାନେ ଯୋଗ ଦେଉଛନ୍ତି ତା'ର କାରଣ କ'ଣ ନା ପଇସା ପାଇବେ, ହଜାର ହଜାର ଲୋକ ଲାଇନ୍ ଦେଉଛନ୍ତି ସରକାର କ'ଣ ଆର୍ମିରେ ଯୋଗ ଦେବେ କାହିଁକି ନା ଦରମା ପାଇବେ, ସେଇଟା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ଯଦିଓ ଭୟ ରହିଛି ସବୁବେଳେ ମାନେ କ'ଣ ଜୀବନକୁ ଭୟ ରହିଛି, ଯୁଦ୍ଧ କରିବାଟା ସମସ୍ତେ କରିପାରିବେ ନାହିଁ, କିନ୍ତୁ ଯେହେତୁ ପଇସା ଲୋଭ ରହିଛି ସେଥିପାଇଁ ଯୋଗ ଦେଉଛନ୍ତି ଆର୍ମିରେ ଯୋଗ ଦେଉଛନ୍ତି, କିନ୍ତୁ ଯେଉଁମାନେ ଯୁଦ୍ଧ ବାହିନୀରେ ଯୋଗ ଦେବେ ପ୍ରକୃତରେ ସେମାନଙ୍କର ଯଦି କ୍ଷତ୍ରିୟ ସ୍ୱଭାବ ନଥିବ ସେମାନେ କ୍ଷତ୍ରିୟ ଏଇ ଯୁଦ୍ଧ ବାହିନୀରେ ସେମାନେ ଯୋଗ ଦେଲେ ମଧ୍ୟ ତାଙ୍କର ସେପଟେ ଭୟ ରହିବ। ଭଗବଦ୍ଗୀତାରେ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ ଯେ ଆମେ ଯୁଦ୍ଧ କରିବା ନାହିଁ, ଭଗବାନ ବିଭିନ୍ନ ପ୍ରକାର ଯେଉଁ ଦେଇଛନ୍ତି ଯୁକ୍ତି ଦେଇଛନ୍ତି ଯେ କୌଣସି ଉପାୟରେ ଆମେ ଯୁଦ୍ଧ କରିବା ନ କରିବାଟା ଠିକ୍ ହେବ ନାହିଁ, ଯୁଦ୍ଧ କରିବାଟା ହିଁ ଠିକ୍ ହେବ। ଅର୍ଜୁନ ଯେଉଁ ସବୁ କଥା କହିଥିଲେ ଯେଉଁ ସବୁ ପଏଣ୍ଟ ସବୁ ଦେଇଥିଲେ ପ୍ରଥମ ଅଧ୍ୟାୟରେ ଏଇଟା କହିଛେ ଏଇ ଏଇ କାରଣରେ ଆମେ ଯୁଦ୍ଧ କରିବା ନାହିଁ, ସେସବୁ ଯେଉଁ ପଏଣ୍ଟ ସବୁ ଦେଇଥିଲେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେସବୁ ପଏଣ୍ଟକୁ ଖଣ୍ଡନ କରିଛନ୍ତି, ସେସବୁ କଥାକୁ ସବୁ କାଟିଛନ୍ତି। ଅର୍ଜୁନ କହିଲେ ଯେ କ'ଣ ବିପତ୍ତୁ ସର୍ବମେ ରୋମହର୍ଷ ଜାୟତେ ଗାଣ୍ଡିବ ସଂସ୍କୃତ ହତ୍ୟା ତୋପ ତୟ କରିଦିଆଯାଏ, ଶରୀର ମୋର ଜଳିଯାଉଛି, ବିପତ୍ତୁ ଆସୁଛି, କମ୍ପନ ଆସୁଛି, ଏସବୁ କହିଲେ କିନ୍ତୁ ଭଗବାନ କହିଲେ ଯେଉଁମାନେ କ୍ଷତ୍ରିୟ ତାଙ୍କର ଆନନ୍ଦ ହେବ, ଯେଉଁ ଉପାୟ ହେଲା ଯେତେବେଳେ କ୍ଷତ୍ରିୟ ଯେତେବେଳେ ସୁଯୋଗ ମିଳେ ଯୁଦ୍ଧ କରିବା ପାଇଁ ସେ ଆନନ୍ଦିତ ହୋଇଯାଏ। ସୁଖୀନାମ କ୍ଷତ୍ରିୟ ପାର୍ଥ ଲବନ୍ଧୁ ଯୁଦ୍ଧ ବିଦେଶ, ଏ ପାର୍ଥ ଜଣେ କ୍ଷତ୍ରିୟକୁ ଯେତେବେଳେ ସୁଯୋଗ ମିଳେ ଯୁଦ୍ଧରେ ଯୋଗଦେବା ପାଇଁ ସେମାନେ ସୁଖୀ ହୋଇଯାଆନ୍ତି, ଆନନ୍ଦ ହୋଇଯାଆନ୍ତି। ଏଇଭଳି ଭାବେ ଅର୍ଜୁନ ଯେଉଁ ସବୁ ପଏଣ୍ଟ କହିଥିଲେ ଏଇଥିରେ ଆମେ କରିବା ନାହିଁ, ଭଗବାନ ସେସବୁ ପଏଣ୍ଟକୁ କାଟି ଦେଇଛନ୍ତି ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଯେଉଁମାନଙ୍କ ପ୍ରକୃତରେ କ୍ଷତ୍ରିୟ ସ୍ୱଭାବ ରହିଛି, କ୍ଷତ୍ରିୟ ସ୍ୱଭାବ ହେଉଛି ସେ ଯୁଦ୍ଧରୁ ପଳାୟନ କରିବ ନାହିଁ। ଭଗବତୀ ଭଗବାନ ମଧ୍ୟ କହିଲେ ଅତବା ପ୍ରାପ୍ତ ସ୍ୱର୍ଗମ ଜିତ୍ୱା ବା ଭକ୍ତସମୟ ତସ୍ମାତ୍ ଉତ୍ତିଷ୍ଠ କୌନ୍ଦେୟ ଯୁଦ୍ଧାୟ କୃତ ନିଶ୍ଚୟ। ଯୁଦ୍ଧରେ ଦୁଇଟି ରହିଛି ପରିଣାମ, ସେ ହାରିବ ନହେଲେ ଜିତିବ, ହାରିବ ମାନେ ମୃତ୍ୟୁବରଣ କରିବ, ସେ ଯୁଦ୍ଧରେ ପଳାଇବ ନାହିଁ। ଯୁଦ୍ଧରେ ତା କ୍ଷେତ୍ରର ସ୍ୱଭାବ ଯୁଦ୍ଧରୁ ସେ ପଳାଇବ ନାହିଁ, ଯୁଦ୍ଧରେ ମୃତ୍ୟୁବରଣ କଲେ ସେ ସ୍ୱର୍ଗ ପ୍ରାପ୍ତ ହେବ, ଆଉ ଯୁଦ୍ଧରେ ଯଦି ଜିତିଗଲା ତାହେଲେ ସେ ରାଜ୍ୟ ଶାସନ କରିବ। ଏଇଭଳି ଭାବରେ ଦୁଇଟି ପରିଣାମ ରହିଛି, କିଛି ଅସୁବିଧା ନାହିଁ, କୌଣସି କାରଣରୁ କ୍ଷେତ୍ରର ଭୟ କରିବାର ନାହିଁ। କିନ୍ତୁ ଯେଉଁମାନଙ୍କର ସେ ସ୍ୱଭାବ ନାହିଁ, କ୍ଷେତ୍ରର ସ୍ୱଭାବ ନାହିଁ, ସେମାନେ ଯୁଦ୍ଧ କରିପାରିବେ ନାହିଁ। ତେଣୁ ଆମେରିକାରେ ସରକାର ଯେତେବେଳେ ଏଇଭଳି ଭାବରେ ନିୟମ କରିଦେଲେ ସମସ୍ତେ ସୈନ୍ୟବାହିନୀ ଯୋଗ ଦେବେ, ଯେଉଁମାନଙ୍କର କ୍ଷେତ୍ରୀୟ ସ୍ୱଭାବ ନାହିଁ ସେମାନେ ସବୁ ହିପି ହୋଇଗଲେ, ହିପି ପାଲଟିଗଲେ। ତେଣୁ 1965-66 କଥା ରୋଗବାଦ ଯାଇଥିଲେ ଆମେରିକାକୁ, ତ ସେମାନେ ଲୋକମାନେ ହିପି ସବୁ ହୋଇଯାଇଥିଲେ। ଏବଂ ଆମେରିକା ସରକାରଙ୍କର ଚିନ୍ତା କରିଗଲା କେମିତି ଏମାନଙ୍କୁ ସବୁ ନିଶାରୁ ମୁକ୍ତ କରିବା, ସବୁ ଡ୍ରଗ୍ ଆଡ଼ିକ୍ଟ ହେଇ ବୁଲିଲେ, ରାସ୍ତା କଡ଼ରେ ଶୋଇକି ରହିଲେ। ଏଇଭଳି ଭାବରେ ବହୁତ ପ୍ରାଚୁର୍ଯ୍ୟ ରହିଛି, ଧନ ସମ୍ପତ୍ତି ରହିଛି, ତାଙ୍କର ଧନର ଅଭାବ ନାହିଁ, କିନ୍ତୁ ସେସବୁ ତ୍ୟାଗ କରି ଏଇ ରାସ୍ତା କଡ଼ରେ ପଡ଼ିକି ରହିଲେ, କ'ଣ ଡ୍ରଗ୍ ଆଡ଼ିକ୍ଟ ହିସାବରେ ରହିଗଲେ। ଆମେରିକା ସରକାର ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କଲେ ମଧ୍ୟ ତାଙ୍କୁ ଭଲ କରିପାରିଲେ ନାହିଁ। ଆମର ତ ବିଭିନ୍ନ ପ୍ରକାର ବର୍ତ୍ତମାନ ଚାଲିଛି, ଯୋଗାଡ଼ ଚାଲିଛି, ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି ନିଶାମୁକ୍ତ ହେବା ପାଇଁ, କି କୌଣସି ଉପାୟ ସକ୍ସେସଫୁଲ୍ ହୋଇପାରିବ ନାହିଁ। ଆଜିକାଲି ଗୋଟେ କ'ଣ ଔଷଧ ବାହାରିଲାଣି, ସେ ଔଷଧ ସେବନ କଲେ ଆଉ ନିଶା ପ୍ରତି ଆଗ୍ରହ ଆସିବ ନାହିଁ। ନା ଯାହାଙ୍କର ଜଣେ ଏସବୁ ତ୍ୟାଗ କରିପାରିବ ନାହିଁ, ଏକମାତ୍ର ଉପାୟ ହେଉଛି ଜଣେ ଯେତେବେଳେ ଗୋଟେ ଉନ୍ନତର ସ୍ୱାଦ ପ୍ରାପ୍ତ ହେବ, ସେ ଉନ୍ନତର ସ୍ୱାଦ ଆସିବ କେଉଁଠୁ ନା ଭଗବାନ ସବୁ ଯୁକ୍ତ ହେଲେ, ସେ କଥା ଏଠି କୁହାଯାଉଛି। ଜଙ୍ଗ ସନ୍ନ୍ୟାସ ମିତି ପ୍ରାଉ ଯୋଗଙ୍କନ ବିନ୍ଦି ପାଣ୍ଡବ, ପ୍ରଥମ ଶ୍ଳୋକରେ ଯେଉଁ ଭଗବତ ଷଷ୍ଠ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହିଲେ ସନ୍ନ୍ୟାସ କିଏ ନା କାମ୍ୟନ ଅନାଶିତ କର୍ମଫଳଂ କାର୍ଯ୍ୟ କର୍ମ କରୋତି ଯାହା ସେ ସନ୍ନ୍ୟାସିତ ଯୋଗୀଚ ନ ନିରଗ୍ନି ନ ଚାକ୍ରିୟ। ଏ ସନ୍ନ୍ୟାସର ସଂଜ୍ଞା ଭଗବତରେ ଅନେକ ଜାଗାରେ ଭଗବାନ ଦେଇଛନ୍ତି। ସନ୍ନ୍ୟାସ କହିଲେ କ'ଣ? ସନ୍ନ୍ୟାସ କହିଲେ ଖାଲି ଦଣ୍ଡ ଧାରଣ କଲେ ସନ୍ନ୍ୟାସ ତା ନୁହଁ। ସନ୍ନ୍ୟାସ ହେଉଛି କିଏ? ପ୍ରକୃତି ସନ୍ନ୍ୟାସ କିଏ? ଯେଉଁମାନେ ଅନାଶ୍ରିତ କର୍ମଫଳ, ଯିଏ ସମସ୍ତ କର୍ମ କରୁଛନ୍ତି, ସେ କର୍ମଫଳ ପ୍ରତି ଯାହାଙ୍କର ଆସକ୍ତି ନାହିଁ ବା ଆଶ୍ରିତ ହୋଇନାହାନ୍ତି ବା କର୍ମଫଳ ପ୍ରତି ଆଶା ରଖିନାହାନ୍ତି, ଯେଉଁମାନେ ଅନାଶ୍ରିତ କର୍ମଫଳ କାର୍ଯ୍ୟ କର୍ମ ଯେଉଁମାନେ ସେହି କାର୍ଯ୍ୟ ସବୁ କରନ୍ତି, ଯେଉଁ କାର୍ଯ୍ୟ କରନ୍ତି ସେ କାର୍ଯ୍ୟର ଫଳ ପାଇଁ ତାଙ୍କର ଆଶା ନଥାଏ। ଅନାଶ୍ରିତ କର୍ମଫଳ କାର୍ଯ୍ୟ କର୍ମ କରୁ ସନ୍ନ୍ୟାସିତ ଯୋଗୀ ଚ, ସେ ସନ୍ନ୍ୟାସୀ ଏବଂ ସେ ମଧ୍ୟ ଯୋଗୀ। ନ ନିରଗ୍ନି ନ ଚାକ୍ରିୟ, ଯିଏ କୌଣସି କାର୍ଯ୍ୟ କରୁନାହିଁ ବା ଯଜ୍ଞ ଇତ୍ୟାଦି କରୁ ନିରଗ୍ନି ବା ଯଜ୍ଞ ଇତ୍ୟାଦି କରୁନାହିଁ, ସେ ଯେ ସନ୍ନ୍ୟାସୀ ତା ନୁହଁ। ସନ୍ନ୍ୟାସ ହେଉଛି ସିଏ ବିଭିନ୍ନ ସ୍ଥାନରେ ସନ୍ନ୍ୟାସୀ ସଂଜ୍ଞା ଭଗବାନ ଦେଇଛନ୍ତି। ଏଇଠି କହିଲେ ସେ କଥା ସନ୍ନ୍ୟାସୀ କିଏ? ଯେଉଁମାନେ କର୍ମଫଳ ପ୍ରତି ଆସକ୍ତି ନାହିଁ, ଅନାଶିତ କର୍ମଫଳ। ତେଣୁ ଏ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ଜଙ୍ଗ ସନ୍ନ୍ୟାସ ମିତି ପ୍ରାହ ଯୋଗଙ୍କ ମିତି ପାଣ୍ଡବ, ଯାହାକୁ ସନ୍ନ୍ୟାସ କୁହାଯାଏ ସେ ମଧ୍ୟ ଯୋଗୀ। ନହିଁ ଅସ୍ତନସ୍ତ ସଂକଳ୍ପ ଯୋଗୀ ଭଗବତ ଅସ୍ତନ, ଯଦି ତାହାର ଯେଉଁ କର୍ମ କରୁଛି ସେ କର୍ମଫଳ ଯଦି ଭଗବାନ ପ୍ରତି ସମର୍ପଣ କରିନାହିଁ, ଅସନ୍ୟାସ୍ତ ଭଗବାନ ପ୍ରତି ବା କର୍ମଫଳ ପ୍ରତି ଆସକ୍ତି ରହିଛି, ସେ ଯୋଗୀ ହୋଇପାରିବ ନାହିଁ କି ସନ୍ନ୍ୟାସୀ ହୋଇପାରିବ ନାହିଁ। ନହିଁ ସେ ଅସନ୍ୟାସ ସଂକଳ୍ପ ଯୋଗୀ ଭଗବତ ଅସ୍ତନ। ତେଣୁ ଏଇ ଯେଉଁ କର୍ମ କରୁଛନ୍ତି ଏ କର୍ମ ଫଳ ପ୍ରତି ସମସ୍ତଙ୍କର ଆସକ୍ତି ରହିଛି, କାହିଁକି ନା ଉପଭୋଗ କରିବା, ଉପଭୋଗ କାମନା ରହିଛି, ଶୁଭ କାମନା ରହିଛି। ତେଣୁ ଯେତେଦିନ ପର୍ଯ୍ୟନ୍ତ ଆମେ ଜାଣିନାହିଁ ଯେ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ସେତେଦିନ ପର୍ଯ୍ୟନ୍ତ ଆମେ ଶାନ୍ତି ପ୍ରାପ୍ତ ହୋଇପାରିବା ନାହିଁ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ସେଟା କହିଲେ ଭଗବାନ, ବିଭିନ୍ନ ସ୍ଥାନରେ କହିଛନ୍ତି। ପଞ୍ଚମ ଅଧ୍ୟାୟ 29 ଶ୍ଳୋକ ଆମେ ପାଠ କରିଥିବା, ଏବେ ତ ସରିଲା, ଏବେ 6 ଅଧ୍ୟାୟ ଆରମ୍ଭ ହେଲା। ପଞ୍ଚମ ଅଧ୍ୟାୟ 29 ଶ୍ଳୋକ ହେଉଛି, ଅନ୍ତିମ ଶ୍ଳୋକ ହେଉଛି, ସେ କଥା ଭଗବାନ କହିଲେ ଯେ ଭୋକ୍ତାରଂ ବିଭିନ୍ନ ସର୍ବଲୋକ ମହେଶ୍ୱର ଶ୍ରୁତଂ ସର୍ବଭୂତାନାମ ଜ୍ଞାତମାନ ଶାନ୍ତି ଉଚ୍ଛତି। ଏଇ ତିନୋଟି ଜିନିଷ ଜଣେ ଯଦି ଜାଣିବ ତାହେଲେ ସେ ଶାନ୍ତି ପ୍ରାପ୍ତ ହୋଇପାରିବ। ଭଗବାନ ହେଉଛନ୍ତି ଉପଭୋଗକାରୀ, କିନ୍ତୁ ଭୌତିକ ଜଗତରେ ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବା ପାଇଁ, ତେଣୁ ସେହି ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି। ସମସ୍ତଙ୍କର ଉପଭୋଗ କାମନା ରହିଛି। ଭଗବତ ଅଧ୍ୟାୟ ଭଗବାନ ସୀତା କହିଲେ ପୁରୁଷ ପ୍ରକୃତି ସ୍ତୋହି ଭୂମିତେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଂଘର୍ଷ ସଦସ ଯୋନି ଜନ୍ମସୁ। ଏଠି ପୁରୁଷ କହିଲେ ପୁରୁଷର ପ୍ରକୃତ ଅର୍ଥ ହେଉଛି ଉପଭୋଗକାରୀ। ଏଠି ଯେଉଁମାନେ ଲୋକମାନେ ଭାବୁଛନ୍ତି ଆମେ ହେଉଛୁ ପୁରୁଷ ବା କିଏ ହେଉଛୁ କିଏ ହେଉଛୁ ଆମେ ସ୍ତ୍ରୀ, ଏ ସମସ୍ତଙ୍କର ପୁରୁଷ ଅଭିମାନ ରହିଛି। ପୁରୁଷ ଅଭିମାନ କରି ସମସ୍ତଙ୍କର ଉପଭୋଗ କରିବା ପାଇଁ ଆଗ୍ରହ ରହିଛି ବା ଇଚ୍ଛା ରହିଛି, ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବେ। ତେଣୁ ସେ କଥା ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ ପୁରୁଷ ପ୍ରକୃତି ସ୍ତୋହି ଭୂମିତେ ପ୍ରକୃତି ଜାନ ଗୁଣା। ଏଇ ପ୍ରକୃତି ଯେଉଁ ଗୁଣ ସବୁ ରହିଛି, ସତ୍ୱରଜ ତମ, ଏଇ ତିନି ଗୁଣରେ ଯେଉଁ ସବୁ ଆନନ୍ଦ ବା ବିଷୟ ସବୁ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇତ୍ୟାଦି, ଏ ପାଞ୍ଚ ପ୍ରକାର ଆନନ୍ଦ ରହିଛି ଭୌତିକ ଜଗତରେ, ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବା ପାଇଁ। ଏଠି ପୁରୁଷ ମଧ୍ୟ ଉପଭୋଗ କରିବା ପାଇଁ ଚାହୁଁଛି, ସ୍ତ୍ରୀ ମଧ୍ୟ ଉପଭୋଗ କରିବା ପାଇଁ ଚାହୁଁଛନ୍ତି। ପୁରୁଷ ଶବ୍ଦ ବ୍ୟବହାର କରାଗଲା, ପୁରୁଷ ପ୍ରକୃତି ଦୋହି ପ୍ରକୃତିରେ ଯେଉଁମାନେ ରହିଛନ୍ତି ଭୌତିକ ଜଗତରେ ସମସ୍ତେ ତିନି ଗୁଣରୁ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। କାରଣ ଗୁଣ ସଂଘର୍ଷ ସଦସ୍ୟ ଯୋନି, ସେଥିପାଇଁ ଇଏ କେତେବେଳେ ଉନ୍ନତ ଜନ ପ୍ରାପ୍ତ ହେଉଛି, କେତେଜଣ ନିମ୍ନ ଜନ ନିମ୍ନ ଶରୀର ପ୍ରାପ୍ତ ହେଉଛି, ଦେବ ଶରୀର ପ୍ରାପ୍ତ ହେଉଛି, କେତେବେଳେ ଶୁକର ଶରୀର ପ୍ରାପ୍ତ ହେଉଛି। ଯେହେତୁ ଇନ୍ଦ୍ର ଭୋଗମ ଏକମନ୍ଦ୍ର, ଇନ୍ଦ୍ରଙ୍କଠାରୁ ଆରମ୍ଭ କରି ଇନ୍ଦ୍ର ଭୋଗ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ଉପଭୋଗ କାମନା ରହିଛି। ତେଣୁ ଏ ଉପଭୋଗ କାମନା ଜଣେ ଯଦି ଜାଣିବ ଯେ ପ୍ରକୃତରେ ଉପଭୋଗକାରୀ ହେଉଛନ୍ତି ଭଗବାନ, ଭୋକ୍ତାର ଜଗତ ପ୍ରସାଦ ସର୍ବଲୋକ ମହେଶ୍ୱର, ସବୁ ଲୋକର ସେ ହେଉଛନ୍ତି ମହେଶ୍ୱର ବା ସେ ସବୁଥିରେ ହେଉଛନ୍ତି ସେ ମାଲିକ ମହେଶ୍ୱର। ଆମେ ଭାବୁଛେ ଆମେ ହେଉଛୁ ମାଲିକ ବୋଲି, କିନ୍ତୁ ସବୁକିଛି ଭଗବାନଙ୍କର, ଆମର କିଛି ନୁହଁ। ଆମେ ଜନ୍ମ ହେବା ପୂର୍ବରୁ କିଛି ନଥିଲା ଆମର, ବା ଶରୀର ତ୍ୟାଗ କଲା ପରେ ଆଉ କିଛି ଆମର ରହିବ ନାହିଁ, ସବୁ ଚାଲିଯିବ। ତେଣୁ ପ୍ରକୃତରେ ସବୁକିଛିର ମାଲିକ ହେଉଛନ୍ତି ଭଗବାନ। ଭକ୍ତାରମ ଯଜ୍ଞତପସାମ ସର୍ବଲୋକ ମହେଶ୍ୱର ସୁହୃଦମ ସର୍ବଭୂତାନ, ଯେତେ ଜୀବ ଅଛନ୍ତି ସମସ୍ତଙ୍କର ପ୍ରକୃତ ସୁହୃଦ ବା ପ୍ରକୃତ ବନ୍ଧୁ ହେଉଛନ୍ତି ଭଗବାନ। ଏଇ ତିନୋଟି ଜିନିଷ ଜାଣି ଯେତେ ଜାଣିଲେ ସେତେବେଳେ ଶାନ୍ତି ପ୍ରାପ୍ତ ହୋଇଯିବ। ତେଣୁ ଭଗବାନଙ୍କୁ ଯେଉଁମାନେ ସବୁକିଛି ସମର୍ପଣ କରିଛନ୍ତି, ସବୁକିଛି ଭଗବାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କ ସନ୍ତୋଷ ବିଧାନ ପାଇଁ କରୁଛନ୍ତି, ଭଗବାନଙ୍କ ଭୋଗ ପାଇଁ କରୁଛନ୍ତି, ସେମାନେ ହେଉଛନ୍ତି ସନ୍ନ୍ୟାସୀ ବା ସେମାନଙ୍କୁ ଯୋଗୀ ବୋଲି କୁହାଯିବ। ନିଜ ଉପଭୋଗ କରିବା ପାଇଁ ତାଙ୍କର ଯେଉଁମାନଙ୍କର ନାହିଁ କାମନା ନାହିଁ ସେମାନେ ସେମାନଙ୍କୁ ଯୋଗୀ କୁହାଯିବ। ଯେଉଁମାନେ କାମନା ରହିଛି ସେମାନେ ସନ୍ନ୍ୟାସୀ ହୋଇପାରିବେ ନାହିଁ କି ଯୋଗୀ ହୋଇପାରିବେ ନାହିଁ। ଯେତେ ଯାହା ବ୍ୟବସ୍ଥା କଲେ ମଧ୍ୟ, ଯେତେ ସନ୍ନ୍ୟାସୀ ବେଶ ପଡ଼ିଲେ ବା ଦଣ୍ଡ ଧାରଣ କଲେ ବା ଏସବୁ ରହିଛି, ଯଦି କାମନା ରହିଛି ଭୋଗ କାମନା ରହିଛି ତାହେଲେ ସେ ସନ୍ନ୍ୟାସୀ ହୋଇପାରିବେ ନାହିଁ, ପ୍ରକୃତ ସନ୍ନ୍ୟାସୀ ସେମାନେ ନୁହନ୍ତି। ଅଷ୍ଟାଦଶ ଅଧ୍ୟାୟ ଭଗବାନ କହିଲେ କାମ୍ୟାନ କର୍ମଣ ଆସନ ସନ୍ନ୍ୟାସୀ କହିଲୁ। ଅଷ୍ଟାଦଶ ଅଧ୍ୟାୟ ଅର୍ଜୁନ ପଚାରିଲେ ପ୍ରଭୁ ସନ୍ନ୍ୟାସୀ କ'ଣ, ପୁଣି ପଚାରିଲେ ସନ୍ନ୍ୟାସ ତତ୍ତ୍ୱ ମିଛା ତତ୍ତ୍ୱରେ ଜାଣିବା ପାଇଁ ଚାହୁଁ, ସନ୍ନ୍ୟାସୀ କ'ଣ ଆଉ ତ୍ୟାଗ କିଏ, ଏଇସବୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନ ପଚାରିବେ ଭଗବାନଙ୍କୁ। ତେଣୁ ଭଗବାନ ତାର ଉତ୍ତର ଦେବେ ଯେ ସନ୍ନ୍ୟାସ କହିଲେ କିଏ ନା କାମ୍ୟାନାମ କର୍ମଣାମ ନ୍ୟାସ, ଯେଉଁ କାମ୍ୟ କର୍ମ ରହିଛି କର୍ମ ଫଳ ଉପଭୋଗ କରିବା ପାଇଁ ଯେଉଁ ରହିଛି ସେଇଟାକୁ ଜଣେ ତ୍ୟାଗ କରିଦେବେ ସେମାନେ ହେଉଛନ୍ତି ସନ୍ନ୍ୟାସୀ। କାମ୍ୟାନାମ କର୍ମଣାମ ନ୍ୟାସ ସନ୍ନ୍ୟାସ କବୟ, ଏବଂ ସର୍ବକର୍ମ ଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ, ପ୍ରହୁ ତ୍ୟାଗ ବିଚକ୍ଷଣ, ସେ ହେଉଛନ୍ତି ତ୍ୟାଗୀ ଯେ ସବୁକିଛି କର୍ମଫଳକୁ ତ୍ୟାଗ କରନ୍ତି, ତାହେଲେ ଟିକେ ସୂକ୍ଷ୍ମ ପ୍ରଭେଦ ରହିଛି। ସନ୍ନ୍ୟାସୀ ଏବଂ ତ୍ୟାଗୀ ଭିତରେ ତଫାତ ହେଉଛି ଏତିକି। ତେଣୁ ଏହି ସନ୍ନ୍ୟାସୀ ବିଷୟରେ ବହୁତ କଥା ଭଗବତଗୀତାରେ ମଧ୍ୟ କୁହାଯାଇଛି, ବିଭିନ୍ନ ସ୍ଥାନରେ ମଧ୍ୟ କୁହାଯାଇଛି, ତଥା ଶାସ୍ତ୍ରମାନଙ୍କୁ କୁହାଯାଇଛି ସନ୍ନ୍ୟାସୀ ବିଷୟରେ। ତେଣୁ ଏଠି କହୁଛନ୍ତି ଭଗବାନ ଯେ ଜନ ସନ୍ନ୍ୟାସ ମିତି ପ୍ରାହୁ, ଯାହାକି ସନ୍ନ୍ୟାସ କୁହାଯିବ ତାକୁ ମଧ୍ୟ ଯୋଗ ମଧ୍ୟ କୁହାଯିବ। ଯାହା ସନ୍ନ୍ୟାସ ଅର୍ଥ ଯୋଗ ଏକା କଥା, ଯୋଗଙ୍କମ ବିଧି ପାଣ୍ଡବ ନହି ଅସ୍ତ ନଷ୍ଟ ସଂକଳ୍ପ ଯୋଗୀ ଭଗତି କଶ୍ଚନ। ତେଣୁ ଯିଏ ସମର୍ପଣ କରିନାହିଁ ସେମାନେ ଯୋଗୀ ହୋଇପାରିବେ ନାହିଁ। ତେଣୁ ଏହି ପ୍ରସଙ୍ଗରେ ଭଗବତ ଗୀତାରେ ଭଗବାନ ତାଙ୍କର ଏହି ପ୍ରଭୁପାଦ ମହାରାଜ ତାଙ୍କର ଉଦାହରଣ ଦେଇଛନ୍ତି, ବହୁତ ଉଦାହରଣ ଦେଇଛନ୍ତି। ସମସ୍ତଙ୍କର ଉପଭୋଗ କାମନା ରହିଛି ଇନ୍ଦ୍ର ଉପଭୋଗ କରିବା ପାଇଁ, ତେଣୁ ଇନ୍ଦ୍ରିୟ ଉପଭୋଗ କାମନା ରହିଯାଉଥିବା ପର୍ଯ୍ୟନ୍ତ ଜଣେ ଯୋଗୀ ହୋଇପାରିବେ ନାହିଁ, ସନ୍ନ୍ୟାସୀ ହୋଇପାରିବେ ନାହିଁ। କିନ୍ତୁ ଜଣେ ଯେତେବେଳେ ସେହି କାର୍ଯ୍ୟ ଭଗବାନଙ୍କର ଉଦ୍ଦେଶ୍ୟରେ କରୁଛନ୍ତି, ଯେମିତି ଖାଦ୍ୟ ସମସ୍ତେ ଖାଦ୍ୟ ଗ୍ରହଣ କରୁଛନ୍ତି, ଯେ ଯୋଗୀ ହେଉଛି ବା ସନ୍ନ୍ୟାସୀ ହେଉଛି ସେ ଖାଇବେ ନାହିଁ, ତା ନୁହଁ, ସେମାନେ ତ ଖାଇବେ, କିନ୍ତୁ ସେ ଯେଉଁ ଖାଦ୍ୟ ଖାଇବେ ସେଇଟା ଭଗବାନଙ୍କୁ ଅର୍ପଣ କରିକି ଖାଇବେ, ଭଗବାନଙ୍କ ଉଦ୍ଦେଶ୍ୟରେ ବନ୍ଧନ ହେଉଛି, ଭଗବାନଙ୍କୁ ସନ୍ତୋଷ ପ୍ରଦାନ କରିବା, ଭଗବାନ ଇନ୍ଦ୍ରମାନଙ୍କୁ ପ୍ରୀତି ପ୍ରଦାନ କରିବା ପାଇଁ ସେଇଟା କାର୍ଯ୍ୟ କରାଯାଉଛି। ତେଣୁ ଇଏ ହେଉଛି ରହସ୍ୟ। ଆମେ ଇନ୍ଦ୍ରିୟମାନଙ୍କୁ ସବୁ ତାଙ୍କର ଯେଉଁ ଆବଶ୍ୟକତା ରହିଛି ବନ୍ଦ କରିପାରିବା ନାହିଁ, ଇନ୍ଦ୍ରିୟମାନଙ୍କୁ ଯାହା ସୁବିଧା ଚକ୍ଷୁ ଦେଖିବା ପାଇଁ ଚାହିଁବ, ଚକ୍ଷୁର ରହିଛି ସେଇଟା ଚକ୍ଷୁର କାର୍ଯ୍ୟ ହେଉଛି ସେଇଟା ସେ ଦେଖିବ, କିଛି ନା କିଛି ଦେଖିବ, ତେଣୁ ଆମେ ଚକ୍ଷୁ ବନ୍ଦ କରି ରହିପାରିବା ନାହିଁ, ସବୁବେଳେ ଚକ୍ଷୁ ବନ୍ଦ କଲେ ମଧ୍ୟ ମନରେ ଚିନ୍ତା କରୁଥିବା କ'ଣ କ'ଣ। ତେଣୁ ଚକ୍ଷୁ ମାଧ୍ୟମରେ ଯେଉଁ କାର୍ଯ୍ୟ କରୁଛେ ଆମେ, ଚକ୍ଷୁ ମାଧ୍ୟମରେ ଭଗବାନଙ୍କର ରୂପ ଦର୍ଶନ କରିବା ବା ଯାହା ସବୁ ଦେଖିବା ହେଉଛି ଭଗବତ ସମ୍ବନ୍ଧୀୟ ଦର୍ଶନ କରିବା। ଯେମିତି କୁହାଯାଇଛି ସ୍ଥାବର ଜଙ୍ଗମ ଦେଖି ନା ଦେଖି ତା ମୂର୍ତ୍ତି ସର୍ବତ୍ର ହୁଏ ନିଜ ଇଷ୍ଟଦେବ ସ୍ମୃତି। ଯେତେବେଳେ ଚକି ମାଧ୍ୟମରେ ଜଣେ ଦେଖୁଛି ଇଏ ଗୋଟେ ସ୍ଥାବର ବସ୍ତୁ ବା ଇଏ ଗୋଟେ ଜଙ୍ଗମ ବସ୍ତୁ ଏଭଳି ଭାବେ ସେ ଚିନ୍ତା କରୁଛି, କିନ୍ତୁ ଜଣେ ଭକ୍ତ କିଭଳି ଭାବରେ ଚିନ୍ତା କରୁଛନ୍ତି ନା, ଇଏ ହେଉଛି ଭଗବାନଙ୍କର ସବୁକିଛି, ଭଗବାନଙ୍କ ମୂର୍ତ୍ତି ସେ ଦେଖୁଛନ୍ତି, ସର୍ବତ୍ର ଭାଇ ନିଜ ଇଷ୍ଟଦେବ ସ୍ମୃତି, ଭଗବାନ ସେ ସବୁଠାରେ ଦର୍ଶନ କରୁଛନ୍ତି। ଆମର ପ୍ରଭୁପାଦ ମହାରାଜ କହିଛନ୍ତି, ଗୋଟେ ଉଦାହରଣ ଦେଇଛନ୍ତି, ଯେମିତି ଆମର ପୁଅ, ବହୁତ ଆମର ପ୍ରିୟ ପୁଅ, ସେ ଛୋଟ ପିଲା ଖେଳିବାକୁ ଯାଇଛି, ସେ ନଥିଲେ ମଧ୍ୟ ତାର ଚପଲ ଦେଖି ଆମେ ଭାବୁଛେ ଆମ ପୁଅ କଥା ସ୍ମରଣ ଆସୁଛି, ତାର ଚପଲଟା ରହିଛି, ଚପଲ ଦେଖିଲେ ଆମର ସ୍ମରଣ ଆସୁଛି ପୁଅ କଥା। ସେହିଭଳି ଭାବରେ ସବୁ ଯାହା ସବୁ ରହିଛି ଭଗବାନଙ୍କର ଶକ୍ତି, ଭୂମି ଆପ ନଳ ବାୟୁ ଫାନ ମନ ବୁଦ୍ଧିରେ ଗଛ ଅମ୍ବାର ଇତ୍ୟାଦି ବିନା ପ୍ରକୃତିର ସଦା, ଏ ଯାହା ସବୁ ଦେଖୁଛେ ଏ ପାଞ୍ଚଟି ତତ୍ତ୍ୱ ରହିଛି, କହିଲା ଶକ୍ତି ବା ପାଞ୍ଚଟି ପଞ୍ଚଭୂତ ମହାଭୂତରେ ସବୁ ଭୌତିକ ଜଗତ ସୃଷ୍ଟି ହୋଇଛି, ତେଣୁ ଭଗବାନ ହେଉଛନ୍ତି ଇଏ ମୋର ଶକ୍ତି। ତେଣୁ ସେହି ହିସାବରେ ଆମେ ଜାଣିବା ଏ ଭଗବାନଙ୍କର ଶକ୍ତି, ତେଣୁ ଭଗବତ ଚେତନଶୀଳ ଆମେ ହୋଇଯିବା, ଭଗବାନ ସବୁଠାରେ ଦର୍ଶନ କରିପାରିବା। ଏଇଭଳି ଭାବରେ ନୃସମ୍ପନ୍ତେୟ ଯେତେବେଳେ ଜଳ ପାନ କରୁଛେ ସେତେବେଳେ ଆମେ ଭଗବତ ଚେତନଶୀଳ ହୋଇପାରିବା, କାହିଁକିନା ଭଗବାନ କହୁଛନ୍ତି ମୁଁ ଏଇ ଜଳର ରସ, ରସ ଅପସ୍ପନ୍ତ ପ୍ରଭାସିନୀ ସୂର୍ଯ୍ୟ ହେଉ, ରାତିରେ ଆମେ ଚନ୍ଦ୍ର ଦେଖୁଛେ, ଦିନ ସୂର୍ଯ୍ୟ ଦେଖୁଛେ, ତାଙ୍କର ଆଲୋକ ଦେଖିଲେ ଆମେ ଭଗବତ ଚେତନଶୀଳ ହୋଇଯିବା, କାହିଁକିନା ଭଗବାନ କହୁଛନ୍ତି ମୁଁ ସେଇଥିରେ ରହିଛି, ଶଶି ପ୍ରଭାସିନୀ ମୁଁ ସେ ଆଲୋକ, ଚନ୍ଦ୍ର ଏବଂ ସୂର୍ଯ୍ୟର ମୁଁ ହେଉଛି ଆଲୋକ, ତେଣୁ ଆଲୋକ ଦେଖିଲେ ଆମେ ଭଗବତ ଚେତନଶୀଳ ହୋଇପାରିବା, ଭଗବାନ ଦର୍ଶନ କରିପାରିବା। ତେଣୁ ଏହିଭଳି ଭାବରେ ଇନ୍ଦ୍ରିୟମାନଙ୍କୁ ଆମେ ଏଭଳି ଭାବରେ ଯେଉଁ ରହିଛି ଏଭଳି ଭାବରେ ବ୍ୟବସ୍ଥା କରିବା, ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କ ସେବାରେ ନିଯୁକ୍ତ କରିବା। ଇନ୍ଦ୍ରିୟା ଋଷିଜ୍ଞାନ ଋଷିକେଶ ସେମାନେ ଭକ୍ତି ରୁଚ୍ୟତେ, ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଇନ୍ଦ୍ରିୟମାନେ ଯାଉଛନ୍ତି ସ୍ୱତନ୍ତ୍ର ଭାବରେ ଉପଭୋଗ କରିବା ପାଇଁ, କିନ୍ତୁ ସେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଇନ୍ଦ୍ରିୟର ଯେଉଁ ଅଧିପତି ବା ଇନ୍ଦ୍ରିୟର ପ୍ରଭୁ ଭଗବାନ ଋଷିକେଶ ତାଙ୍କର ଯଦି ଆମେ ସେବା କରିବା, ତାଙ୍କର ଯଦି ତାଙ୍କ ସେବାରେ ଯୁକ୍ତ ହେବା ଇନ୍ଦ୍ରିୟମାନଙ୍କ ଦ୍ୱାରା, ତାହେଲେ ଏଇଟା ହେଉଛି ଭକ୍ତି କୁହାଯିବ। ଏଇଟା ହେଉଛି ସେମାନେ ଯୋଗ ହେଇଛି, ଯୋଗୀ ହେଇଯିବେ ସେମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା, ସେ ଭଗବାନଙ୍କର ଇନ୍ଦ୍ରିୟମାନଙ୍କ ପ୍ରଭୁ ଭଗବାନଙ୍କର ସନ୍ତୋଷ ବିଧାନ କଲେ, ସେଥିରେ ପ୍ରକୃତ ଆମେ ଆନନ୍ଦ ପ୍ରାପ୍ତ ହୋଇପାରିବା। ଆମେ ନିଜେ ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ଯେଉଁ ଚେଷ୍ଟା କରୁଛେ ସେଇଟା ଆମେ ଉପଭୋଗ କରିପାରିବା ନାହିଁ। ତେଣୁ ସମ୍ବନ୍ଧରେ ଗୋଟେ ଉଦାହରଣ ଦିଆଯାଏ, ଯେମିତି ଆମେ ଖାଦ୍ୟ କହୁଛୁ ଆଗତ ଚତୁର୍ଥ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି ଏକତିରିଶ ଅଧ୍ୟାୟରେ ନାରଦ ମୁନି କଥା କହିଛନ୍ତି ଯେ ଯଥା ତରଣ ମୂଳ ନିଷିଦ୍ଧାନୀୟ ତୃପୀୟ ଚିନ୍ତା ସ୍କନ୍ଧ ଭୁଜ ପୋଷାକ ପ୍ରାଣ ପାହାରାଚ ଯତେନ୍ଦ୍ରିୟାଣ ତଥେବ ସର୍ବାହରଣ ଅତି ତେଜିଆ। ଯେମିତି ବୃକ୍ଷର ମୂଳରେ ପାଣି ଦେଲେ ବୃକ୍ଷର ଶାଖା ପ୍ରଶାଖା ସବୁକିଛି ପାଣି ପାଉଛନ୍ତି। ତେଣୁ ଆମେ ଜଣେ ଅନ୍ୟ ଜଣେ ପ୍ରଶ୍ନ କରିପାରେ, ଠିକ୍ ଅଛି ଶାଖା ଗଛର ମୂଳରେ ପାଣି ଦେଇକି ଶାଖା ପ୍ରଶାଖାରେ ପାଣି ଦେଲେ କିଛି ଅସୁବିଧା ନାହିଁ, ଏ ଜଣେ ପ୍ରଶ୍ନ କରିପାରେ। ତେଣୁ ନାରଦ ମୁନି ଆଉ ଗୋଟେ ଉଦାହରଣ ଦେବେ ଯେ କ'ଣ ନା ପ୍ରାଣ ପାହାରାଚ ଯତେନ୍ଦ୍ରିୟାଣ, ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ଖାଦ୍ୟ ଖାଉଛୁ ଯେତେବେଳେ ପାଟି ଦ୍ୱାରା ଆମ ଖାଦ୍ୟ ସବୁ ପାକସ୍ଥଳୀକୁ ଯାଉଛି। ତେଣୁ ପାକସ୍ଥଳୀ ଯେତେବେଳେ ଖାଦ୍ୟ ଯାଉଛି ସେତେବେଳେ ଆମେ ଶରୀରର ସବୁ ଅଙ୍ଗ ଖାଦ୍ୟ ପାଉଛୁ, କିନ୍ତୁ ଆମେ ପାଇବା ନାହିଁ ପାକସ୍ଥଳୀକୁ ଖାଦ୍ୟ ଦେବା, ତା ସହିତ ଆମେ ଆଖିକି ଖାଦ୍ୟ ଦେବା, ଆଖିରେ ଖାଦ୍ୟ ଦେଲା ମାନେ ଆଖିକି ନଷ୍ଟ ହୋଇଯିବ। ତେଣୁ ଏମାନଙ୍କର ଉପଭୋଗ କରିବାର କ୍ଷମତା ନାହିଁ। ଏମାନେ ଯେତେବେଳେ ଆମେ ଖାଦ୍ୟଟା ଦେଉଛେ ପାଟି ମାଧ୍ୟମରେ, ଆମେ ଯେତେବେଳେ ପାକସ୍ଥଳୀକୁ ଯାଉଛି ସେତେବେଳେ ସେମାନେ ସେ ଖାଦ୍ୟକୁ ପ୍ରାପ୍ତ ହେଉଛନ୍ତି ବା ଉପଭୋଗ କରିପାରୁଛନ୍ତି। ସେହିଭଳି ଭାବରେ ଆମର ଉପଭୋଗ କରିବାର କ୍ଷମତା ନାହିଁ, ସେଥିପାଇଁ ମାୟାଜଗତ ସୃଷ୍ଟି ହୋଇଛି। ଆମେ ଚାହୁଁଛୁ ଉପଭୋଗ କରିବା ପାଇଁ, ସେଥିପାଇଁ ଭଗବାନ ଏହି ମାୟାଜଗତକୁ ସୃଷ୍ଟି କଲେ। ଉର୍ଦ୍ଧ ମୌଳ ଅବସ୍ଥା ପ୍ରାଉ ରବ୍ୟ, ଯେମିତି ଜଳର ପ୍ରତିବିମ୍ବରେ ଗଛଟା ଓଲଟା ଦେଖାଯାଏ, ସେହିଭଳି ଭାବରେ ଏହି ଭୌତିକ ଜଗତରେ ଯାହା ସବୁ ରହିଛି ସେଠୁ ଚିର ଜଗତ ସବୁ ରହିଛି, କିନ୍ତୁ ତାର ବିକୃତ ପ୍ରତିଫଳନ ହେଉଛି ଏଇଟା ଭୌତିକ ଜଗତ ମାଇକ ଜଗତ ତିଆରି କରାଗଲା। କାରଣ ଆମ ଉପଭୋଗ କରିବାର କ୍ଷମତା ନାହିଁ, ତେଣୁ ଭଗବାନ ଏଭଳି ଭାବେ ବ୍ୟବସ୍ଥା କଲେ ଆମେ ଭାବୁଛେ ଆମେ ଉପଭୋଗକାରୀ। ତେଣୁ ଯେତେବେଳେ ଆମର ଏହି ପ୍ରକୃତ ଜ୍ଞାନ ହେବ ଯେ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ଆମେ ଆଉ ସେତେବେଳେ ଉପଭୋଗ କରିବା ପାଇଁ ଚାହିଁବାନି, ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବା ପାଇଁ ଚାହିଁବା, ସେତେବେଳେ ଆମେ ସନ୍ନ୍ୟାସୀ ହୋଇଯିବା ବା ସେତେବେଳେ ଆମେ ଯୋଗୀ ହୋଇଯିବା। ତେଣୁ ଏଇଭଳି ଭାବରେ ଭଗବାନଙ୍କ ପ୍ରାଣ ସ୍ଥାନ ପ୍ରଦାନ କରାଯାଉଛି, ଆମ ମଧ୍ୟ ତଥାପି ବିଶ୍ରାମ ଦେବା, ବିଶ୍ରାମ ଆମେ ଭଗବାନ କଥାରେ ବିତେଇ ଦେଲେ, ନହେଲେ କ'ଣ କ'ଣ ସବୁ ଚିନ୍ତା କରିଥାନ୍ତି, କ'ଣ ହେଇଥାନ୍ତେ କ'ଣ ନାହିଁ। ତେଣୁ ପୂଜାରୀ ମଧ୍ୟ ସେ ଭଗବାନ ସ୍ନାନ କରୁଥିଲା ବେଳେ ବା ସେବା କରୁଥିଲା ବେଳେ ସେ କଥା ପଡ଼ିଲା, ଭଗବାନ କଥା କାନ୍ଦ୍ରେ ପଡ଼ିଲା, ଭଗବାନ ମଧ୍ୟ କାନ୍ଦ୍ରେ ପଡ଼ିଲା, ଆମେ ମଧ୍ୟ ଉପକୃତ ହେଲେ କିଛି ଭଗବାନ କଥା କହିବା ପାଇଁ ଆମକୁ ସୁଯୋଗ ମିଳିଲା। ଏଭଳି ଭାବରେ ଏହି ନାଚରେ ମୋତେ କ'ଣ ଅଛି, ଭଗବାନ କଥା କହିବା ଯେଉଁ ଆନନ୍ଦ ଅଛି, କଥା ଶ୍ରବଣରେ ଯେଉଁ ଆନନ୍ଦ ଅଛି, ସେ ଆନନ୍ଦ ଆଉ କେଉଁଠି ମିଳିବ। ଭଗବାନ ହୃଦୟ କୃପାରୁ, ଭଗବାନ କୃପାରୁ, ଭଗବାନ କୃପାରୁ ଏସବୁ ସୁଯୋଗ ଆମକୁ ପ୍ରାପ୍ତ ହେଉଛେ। ତେଣୁ ଆମେ ମଧ୍ୟ ସନ୍ନ୍ୟାସୀ, ଆମେ ମଧ୍ୟ ଯୋଗୀ, ଭଗବାନ ସେବାର ନିଯୁକ୍ତ ହୋଇଛେ। ଆମର ଇନ୍ଦ୍ରତୃପ୍ତିରେ ଲାଗୁନାହିଁ, ଆମେ ଯାହା କରୁଛୁ ସକାଳୁ ଉଠି ରାତି ପର୍ଯ୍ୟନ୍ତ ସବୁ ଭଗବାନଙ୍କ ସେବାରେ ଲାଗିଛେ, ଇନ୍ଦ୍ରତୃପ୍ତି ପାଇଁ ଜିନିଷ କିଛି ନାହିଁ। ତେଣୁ ଆମକୁ ମଧ୍ୟ ଭଗବାନ ସନ୍ନ୍ୟାସୀ କରିଦେଇଛନ୍ତି ବା ଯୋଗୀ କରିଦେଇଛନ୍ତି। ତେଣୁ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌରଭକୁନ୍ଦ କି, ଦାଇ ଗୌର।